ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଭିତ୍ତିଭୂମି ପରିବର୍ତ୍ତନରେ ପିଏମ୍ ଗତିଶକ୍ତି ଯୋଜନା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି କହିଲେ ପ୍ରଧାନମନ୍ତ୍ରୀ। ସତ୍ୟ, ନ୍ୟାୟ, ଧର୍ମ ଏବଂ ପୁଣ୍ୟର ନିଦର୍ଶନ ସ୍ୱରୂପ ଶାରଦୀୟ ଦୁର୍ଗୋତ୍ସବର ଅନ୍ତିମ ଦିବସରେ ପାଳନ କରାଯାଉଛି ବିଜୟା ଦଶମୀ। ଭସାଣୀ ପାଇଁ ଆସନ୍ତାକାଲି ଟ୍ରାଫିକ୍ ନିୟମ କଡ଼ାକଡ଼ି। ଶ୍ରୀମନ୍ଦିରରେ ଆସନ୍ତାକାଲିଠାରୁ ଆରମ୍ଭ ହେବ କାର୍ତ୍ତିକ ନୀତି। ରାଧା ଦାମୋଦର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ। ଏବଂ ରାଜ୍ୟରୁ ଆସନ୍ତା ମଙ୍ଗଳବାରଠାରୁ ପ୍ରତ୍ୟାବର୍ତ୍ତନ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନାକୁ 3 ବର୍ଷ ପୂରଣ ହୋଇଛି। ଏହି ଜାତୀୟ ମାଷ୍ଟର ପ୍ଲାନ୍ର 3 ବର୍ଷ ପୂର୍ତ୍ତିକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏହି ପଦକ୍ଷେପ ଭାରତର ଭିଭିଭୂମିରେ ବିପ୍ଳବ ଆଣିବାରେ ସହାୟକ ହୋଇଛି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ଗତିଶକ୍ତି ବହୁମୁଖୀ ସଂଯୋଗ ସ୍ଥାପନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି, ଫଳରେ ବିଭିନ୍ନ କ୍ଷେତ୍ରରେ ଦ୍ରୁତ ଏବଂ ଅଧିକ ଦକ୍ଷ ବିକାଶକୁ ପ୍ରୋହାହନ ମିଳିପାରିଛି। ସେ କହିଛନ୍ତି, ବିଭିନ୍ନ ଅଂଶୀଦାରଙ୍କ ନିରବଚ୍ଛିନ୍ନ ସମନ୍ୱୟ ଯୋଗୁଁ ଏ କ୍ଷେତ୍ରରେ ଦ୍ରବ୍ୟ ପରିବହନ ପରିସୀମା ବୃଦ୍ଧି ପାଇବା ସହ ଅନେକ ଲୋକଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇଛି। ଶ୍ରୀ ମୋଦି କହିଛନ୍ତି, ଗତିଶକ୍ତି ସହିତ ଦେଶ ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଅଗ୍ରସର ହେଉଛି, ଯାହା ପ୍ରଗତି, ଉଦ୍ୟୋଗ ଏବଂ ଉଦ୍ଭାବନକୁ ପ୍ରୋହାହିତ କରିବ। 2021 ଆଜିର ଦିନରେ ନିରବଚ୍ଛିନ୍ନ ଦ୍ରବ୍ୟ ଏବଂ ସେବା ପରିବହନ ପାଇଁ ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ଆରମ୍ଭ କରାଯାଇଥିଲା। ଅସତ୍ୟ ଉପରେ ସତ୍ୟ, ଅଧର୍ମ ଉପରେ ଧର୍ମ, ଅନ୍ୟାୟ ଉପରେ ନ୍ୟାୟ ଓ ପାପ ଉପରେ ପୁଣ୍ୟର ବିଜୟର ନିଦର୍ଶନ ସ୍ୱରୂପ ପ୍ରଭୁ ଶ୍ରୀରାମଙ୍କ ବିଜୟକୁ ସ୍କରଣ କରି ଆଜି ବିଜୟ ଦଶମୀ ପର୍ବ ପାଳନ କରାଯାଉଛି। ଦେବୀପୀଠଗୁଡ଼ିକରେ ଆଜି ବିଶ୍ରାମ ନୀତି ପାଳନ କରାଯାଉଛି। ଶାରଦୀୟ ପୂଜାର ଶେଷ ଦିନରେ ଆଜି ସନ୍ଧ୍ୟାରେ ପବିତ୍ର ବିଜୟ ଦଶମୀ ଅବସରରେ ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ଅନୁଷ୍ଠିତ ହେଉଛି। ଚଳିତ ବର୍ଷ ଭୁବନେଶ୍ୱରରେ 10 ସ୍ଥାନରେ ରାବଣ ପୋଡ଼ି ଉତ୍ସବକୁ ଅନୁମତି ମିଳିଛି ବୋଲି କମିଶନରେଟ୍ ପୁଲିସ୍ ପକ୍ଷରୁ ସୂଚନା ମିଳିଛି। କଟକ ବାଲିଯାତ୍ରା ପଡ଼ିଆରେ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହେଉଛି। କଟକ ସହରରେ ଆସନ୍ତାକାଲି ମା' ଦୁର୍ଗାଙ୍କର ଭସାଣ ଉତ୍ସବ ପାଇଁ କମିଶନରେଟ୍ ପୁଲିସ୍ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଆସନ୍ତାକାଲି ସକାଳ 8 ମଙ୍ଗଳବାର ପ୍ରତିମାଗୁଡ଼ିକ ବିସର୍ଜନ ଶେଷ ହେବା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ। ମୁଖ୍ୟ ଛକଗୁଡ଼ିକରେ ଟ୍ରାଫିକ୍ ନିୟମ ଅନୁଯାୟୀ ଶୋଭାଯାତ୍ରା ପାଇଁ ଅନୁମତି ଦିଆଯାଇଛି ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି। ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ ହୋଇଥିବା ମା' ଜଗଜ୍ଜନନୀ ଦୁର୍ଗାଙ୍କର ଆଜି ପବିତ୍ର ଦଶହରା। ରାଜ୍ୟର ବିଭିନ୍ନ ପୂଜାମଣ୍ଡପଗୁଡ଼ିକରେ ବିଜୟା ଦଶମୀରେ ମା'ଙ୍କ ନିକଟରେ ଅପରାଜିତା ଲାଗିବା ସହ ମହିଳାମାନଙ୍କ ଦ୍ୱାରା ସିନ୍ଦୁର ଖେଳ ପୂଜାନୀତି ଅନୁଷ୍ଠିତ ହୋଇଛି। ପାର୍ବଣ ଋତୁ ପାଇଁ ସାରା ରାଜ୍ୟ ଉତ୍ସବମୁଖର ହୋଇଥିବାବେଳେ ରାୟଗଡ଼ା ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା' ମଝିଘରିଆଣୀ ଓ ମା' ମାର୍କମାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଛି। ଆଶ୍ୱିନ ମାସ ମୂଳାଷ୍ଟମୀଠାରୁ ଆରମ୍ଭ ହୋଇଥିବା ଏହି 16 ଦିନାତ୍ମକ ପୂଜା ସ୍ୱତନ୍ତ୍ର ରୀତିନୀତି ଅନୁଯାୟୀ ଏଠାରେ ଅନୁଷ୍ଠିତ ହୋଇଥାଏ। ଏ ସମ୍ପର୍କରେ ଆମ ରାୟଗଡ଼ା ସମ୍ଭାଦଦାତା ସୀମାଞ୍ଚଳ ପଣ୍ଡାଙ୍କ ରିପୋର୍ଟ।
ପାର୍ବଣ ଦଶହରାରେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ଶକ୍ତିପୀଠମାନଙ୍କରେ ଅନୁଷ୍ଠିତ ହୋଇଛି 16 ଦିନାତ୍ମକ ପାର୍ବଣ ପୂଜା। ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ମଝିଘରିଆଣୀ, ବିଷମକଟକରେ ଅବସ୍ଥିତ ମା' ମାର୍କମା ଭଳି ସମସ୍ତ ଶକ୍ତିପୀଠରେ ଅଶ୍ୱିନୀ କୃଷ୍ଣପକ୍ଷ ମୂଳାଷ୍ଟମୀଠାରୁ ଆରମ୍ଭ ହୋଇଥାଏ ସ୍ୱତନ୍ତ୍ର ପୂଜାର୍ଚ୍ଚନା। ମା'ଙ୍କ 16 ଦିନାତ୍ମକ ପୂଜାରେ ଏହି 2 ଶକ୍ତିପୀଠରେ ପ୍ରତ୍ୟେକ ଦିନ ଚଣ୍ଡିପାଠ ଓ ହୋମଯଜ୍ଞ ସାଙ୍ଗକୁ 16 ଉପଚାରରେ ପୂଜାବିଧି କରାଯାଇଥାଏ। ଏହି 10 ଦିନ ମା' ମାଝିଘରିଆଣୀ ସୁନାବେଶରେ ଦର୍ଶନ ଦେବା ସହ ମନ୍ଦିରରେ ଅଖଣ୍ଡ ଦୀପ ଲଗାଯାଇଥାଏ।
କଟକର ବିଭିନ୍ନ ପୂଜାମଣ୍ଡପରେ ଆଜି ଅପରାଜିତା ପୂଜା ସହ ସିନ୍ଦୁର ଖେଳ ଅନୁଷ୍ଠିତ ହୋଇଥିଲା। ବିଜୟା ଦଶମୀରେ ସଧବା ସ୍ତ୍ରୀମାନେ ପରସ୍କରକୁ ସିନ୍ଦୁର ବୁଳିଥାନ୍ତି। ଏଥିସହିତ ମା'ଙ୍କୁ ହସଖୁସିରେ ବିଦାୟ ଦେଇ ଆସନ୍ତା ବର୍ଷ ପାଇଁ ମା'ଙ୍କର ଆଶୀର୍ବାଦ କାମନା କରିଛନ୍ତି। ଆଜି କେତେକ ପୂଜାମଣ୍ଡପ ପକ୍ଷରୁ ସିନ୍ଦୁର ଖେଳ ସହ ମା'ଙ୍କର ବିସର୍ଜନ ପର୍ବ ଅନୁଷ୍ଠିତ ହୋଇଥିଲା। ବୌଦ୍ଧ ଜିଲ୍ଲାର ବିଭିନ୍ନ ପୂଜାମଣ୍ଡପଗୁଡ଼ିକରେ ଦୁର୍ଗୋତ୍ସବ ମହାସମାରୋହରେ ଅନୁଷ୍ଠିତ ହେଉଛି। ଆକର୍ଷଣୀୟ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକମାଳା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗି ରହିଛି। ଚଳିତଥର କମିଟି ପକ୍ଷରୁ ସ୍ୱଳ୍ପ ଖର୍ଚ୍ଚରେ ବର୍ଜ୍ୟବସ୍ତୁକୁ ଉପଯୋଗ କରାଯାଇ କୈଳାସଗିରି ଗୁମ୍ଫା ନିର୍ମାଣ କରାଯାଇଛି। ଜିଲ୍ଲାର ତିଲେଶ୍ୱର, ପୁରୁଣା କଟକ, ଚାରିଛକ, ବୌଦ୍ଧ ଆଦି ସ୍ଥାନରେ ମଣ୍ଡପଗୁଡ଼ିକରେ ମା'ଙ୍କର ଦିବ୍ୟ ମୂର୍ତ୍ତି ଭକ୍ତମାନେ ଦର୍ଶନ କରୁଛନ୍ତି। ବାଉଁଶୁଣୀ ଖେଳପଡ଼ିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରାବଣ ଦରବାର ଅନୁଷ୍ଠିତ ହେଉଛି। ସୁବର୍ଣ୍ଣପୁରରେ ବହୁ ଜାକଜମକରେ ଦଶହରା ପର୍ବ ପାଳିତ ହେଉଛି। ଜିଲ୍ଲାର 77 ଅଧିକ ମଣ୍ଡପରେ ଦେବୀ ଦୁର୍ଗାଙ୍କର ଅପରାଜିତା ପୂଜା ଅନୁଷ୍ଠିତ ହୋଇଥିଲା। ସୁସଜିତ ଆଲୋକମାଳା ସାଙ୍ଗକୁ ସୁଦୃଶ୍ୟ ତୋରଣ ଏବଂ ଆକର୍ଷଣୀୟ ମଣ୍ଡପରେ ପୂଜିତ ଦେବୀଙ୍କୁ ଦେଖିବା ପାଇଁ ଜନସମାଗମ ଲାଗି ରହିଛି। ଜିଲ୍ଲାର କେତେକ ସ୍ଥାନରେ ଆଜି ରାବଣପୋଡ଼ି ଉତ୍ସବ ପାଇଁ ଆୟୋଜନ ଚାଲିଛି। ମାଲକାନଗିରି ଜିଲ୍ଲାର ସଦର ମହକୁମା ସମେତ ମାଥିଲି, ଗୋବିନ୍ଦପାଲି, ବାଲିମେଳା, ଚିତ୍ରକୋଣ୍ଡା, କାଲିମେଳା ଓ ପଡ଼ିଆସ୍ଥିତ ସମସ୍ତ ପୂଜାମଣ୍ଡପରେ ଶାନ୍ତିଶୃଙ୍ଖଳାର ସହିତ ଜନସାଧାରଣ ଦେବୀଙ୍କୁ ଦର୍ଶନ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ଆସନ୍ତାକାଲି ବନ୍ଦ ରହିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସୂଚନା ଅନୁସାରେ ଦୁର୍ଗାପୂଜା ଭସାଣ ଓ ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟ ଥିବାରୁ ଭୁବନେଶ୍ୱର ୟୁନିଟ୍ 5 ସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଶୁଣାଣି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି କେନ୍ଦୁଝରରେ ମା ଦୁର୍ଗାଙ୍କର ପୂଜାମଣ୍ଡପଗୁଡ଼ିକରେ ମା'ଙ୍କୁ ଦର୍ଶନ କରିଛନ୍ତି। ପାରମ୍ପରିକ ନୃତ୍ୟ ଗୀତରେ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ପୂଜାମଣ୍ଡପରେ ସ୍ୱାଗତ କରାଯାଇଥିଲା। ଗୁଜରାଟୀ ସମାଜର ନବରାତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କର ନିଜ ଗ୍ରାମ ରାଇକଳା ଗସ୍ତ କରି ପୂଜାର୍ଚ୍ଚନାରେ ସାମିଲ ହୋଇଥିଲେ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ପଦ୍ମପୁର ଗସ୍ତ କରିବା ପରେ ଅପରାହ୍ନରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ। ଘରୋଇ ବଜାରରେ କ୍ରମାଗତ ଭାବେ ୟୁପିଆଇ କାରବାର ବୃଦ୍ଧି ପାଉଛି। ଚଳିତ ବର୍ଷ ଜାନୁଆରୀ ପହିଲାରୁ ଜୁନ୍ ମାସ ଶେଷ ମଧ୍ୟରେ ୟୁପିଆଇ କାରବାର ପ୍ରାୟ 79 ବିଲିୟନ୍ରେ ପହଞ୍ଚିଛି। ପୂର୍ବ ବର୍ଷ ତୁଳନାରେ ଏହି 6 ମାସ ମଧ୍ୟରେ 52% ୟୁପିଆଇ କାରବାର ବୃଦ୍ଧି ପାଇଛି। 2023 ଜାନୁଆରୀରେ ୟୁପିଆଇ ମାଧ୍ୟମରେ 12.98 ଲକ୍ଷ କୋଟି ଟଙ୍କାର କାରବାର କରାଯାଇଥିବା ବେଳେ 2024 ଜୁନ୍ରେ ଏହି ପରିମାଣ 20.07 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ପେମେଣ୍ଟ ଟେକ୍ନୋଲୋଜି ସେବା ପ୍ରଦାନକାରୀ ୱାର୍ଲ୍ଡ ଲାଇନ୍ ପକ୍ଷରୁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ରାଜ୍ୟର ସମସ୍ତ ପ୍ରାଥମିକ ଉଚ୍ଚ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟରେ ପୂର୍ବବର୍ଷ ଭଳି ଚଳିତଥର ମଧ୍ୟ ବିଶ୍ୱ ହାତଧୁଆ ଦିବସ ପାଳନ କରାଯିବ। ଆସନ୍ତା 15 ତାରିଖରୁ ନଭେମ୍ବର ମାସ 14 ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ହାତଧୁଆ ଅଭ୍ୟାସ କରାଯିବ। ମଧ୍ୟାହ୍ନ ଭୋଜନ କରିବା ପୂର୍ବରୁ ଏବଂ ଶୌଚାଳୟ ବ୍ୟବହାର ପରେ ଠିକ୍ ଢଙ୍ଗରେ ହାତ ଧୋଇବା ପାଇଁ ପିଲାମାନଙ୍କୁ ଶିକ୍ଷା ଦିଆଯିବ। ଏ ସମ୍ପର୍କରେ ଓସେପା ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି। ଆସନ୍ତା ମାସ 15 ତାରିଖରେ ବିଶ୍ୱ ହାତଧୁଆ ଦିବସ ପାଳନ କରାଯିବ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି କାହିଁକି ସ୍ୱଚ୍ଛ ହାତ ଗୁରୁତ୍ୱପୂର୍ଣ୍ଣ। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲିଠାରୁ କାର୍ତ୍ତିକ ନୀତି ଆରମ୍ଭ ହେବା ସହ ଶ୍ରୀଜୀଉମାନଙ୍କର ରାଧା ଦାମୋଦର ବେଶ ଅନୁଷ୍ଠିତ ହେବ। ଆଶ୍ୱିନ ଶୁକ୍ଳ ଏକାଦଶୀ ତିଥିଠାରୁ ଶ୍ରୀମନ୍ଦିରରେ 1 ମାସ ଧରି ମହାକାର୍ତ୍ତିକ ନୀତି ଅନୁଷ୍ଠିତ ହେବ। ପରମ୍ପରା ଅନୁଯାୟୀ ଏହି ସମୟରେ ପ୍ରଭୁ ଶ୍ରୀବଳଭଦ୍ର ଶ୍ରୀଜଗନ୍ନାଥଙ୍କୁ ତ୍ରିକଚ୍ଛ ପରିଧାନ କରାଯାଇ ସୁବର୍ଣ୍ଣ ନଳୀ ଲାଗି କରାଯିବ। ବାଉଁଶ ପାତିଆ ଓ କପଡ଼ାରେ ପ୍ରସ୍ତୁତ ଚୂଳ ଓ ଚନ୍ଦ୍ରିକା ମହାପ୍ରଭୁଙ୍କ ମସ୍ତକରେ ଶୋଭା ପାଇବ। କାର୍ତ୍ତିକ ମାସରେ ଶ୍ରୀଜୀଉମାନେ ମସ୍ତକରେ ତଡ଼ଗୀ, ଚନ୍ଦ୍ର, ସୂର୍ଯ୍ୟ, ଚିତା ଏବଂ କର୍ଣ୍ଣରେ କୁଣ୍ଡଳ ଓ କଟିରେ ଓଡ଼ିଆଣୀ ଧାରଣ କରିବେ। ଆସନ୍ତାକାଲିଠାରୁ ହେଉଥିବା ରାଧା ଦାମୋଦର ବେଶ କାର୍ତ୍ତିକ ମାସ ଶୁକ୍ଳପକ୍ଷ 10ମୀ ପର୍ଯ୍ୟନ୍ତ କରାଯିବ। ଏହି ବେଶରେ ଥାଇ ଠାକୁରଙ୍କର ବାଳଭୋଗ ନୀତି ସମ୍ପନ୍ନ କରାଯିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରତ୍ୟହ ଭୋର 4ଟାରୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି କରାଯିବା ନେଇ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଗଣା ମହାପ୍ରସାଦ କୁଡ଼ୁଆ ମିଳିବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ସେ କହିଛନ୍ତି ରାଜ୍ୟ ସରକାର ଖୁବ୍ ଶୀଘ୍ର ଏହି ଯୋଜନା ଆରମ୍ଭ କରିବେ। ରାଜ୍ୟ ତଥା ରାଜ୍ୟ ବାହାରୁ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ମହାପ୍ରସାଦ କୁଡ଼ୁଆ ଦିଆଯିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଆଇନମନ୍ତ୍ରୀ କହିଛନ୍ତି। ପାଣିପାଗ ଓଡ଼ିଶାରୁ ଆସନ୍ତା ମଙ୍ଗଳବାର ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଗତ କିଛିଦିନ ଧରି ରାଜ୍ୟରେ ମୌସୁମୀର ସ୍ଥିତି ଦୁର୍ବଳ ରହିବା ସହିତ ବର୍ଷାର ପରିମାଣ କମିଛି। ଚଳିତ ବର୍ଷ ସ୍ୱାଭାବିକ ସମୟର 4 ଦିନ ପୂର୍ବରୁ ମୌସୁମୀ ଓଡ଼ିଶା ଛୁଇଁଥିଲା। କେରଳ ତଟ ଛୁଇଁବାର 8 ଦିନ ପରେ ମୌସୁମୀ ଓଡ଼ିଶା ପ୍ରବେଶ କରିଥିଲା। ଚଳିତ ବର୍ଷ ମୌସୁମୀ ଋତୁରେ ଜୁନ୍ ପହିଲାରୁ ସେପ୍ଟେମ୍ବର ମାସ ଶେଷ ପର୍ଯ୍ୟନ୍ତ 11ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା। ରାଜ୍ୟରେ ଏହି ସମୟ ମଧ୍ୟରେ 1092 ମିଲିମିଟର ବର୍ଷା ହୋଇଥିଲା, ଯାହାକି ସ୍ୱାଭାବିକ ବର୍ଷାଠାରୁ 5% କମ୍ ଥିଲା। ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିଲା। ମାଲକାନଗିରି ଜିଲ୍ଲାରେ ସ୍ୱାଭାବିକଠାରୁ 56% ଏବଂ ନୂଆପଡ଼ା ଜିଲ୍ଲାରେ 13% ଅଧିକ ବର୍ଷା ହୋଇଥିଲା। 24ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ 4ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଭିତ୍ତିଭୂମି ପରିବର୍ତ୍ତନରେ ପିଏମ୍ ଗତିଶକ୍ତି ଯୋଜନା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି କହିଲେ ପ୍ରଧାନମନ୍ତ୍ରୀ। ସତ୍ୟ, ନ୍ୟାୟ, ଧର୍ମ ଏବଂ ପୁଣ୍ୟର ନିଦର୍ଶନ ସ୍ୱରୂପ ଶାରଦୀୟ ଦୁର୍ଗୋତ୍ସବର ଅନ୍ତିମ ଦିବସରେ ପାଳନ କରାଯାଉଛି ବିଜୟା ଦଶମୀ। ଭସାଣି ପାଇଁ ଆସନ୍ତାକାଲି ଟ୍ରାଫିକ୍ ନିୟମ କଡ଼ାକଡ଼ି। ଶ୍ରୀମନ୍ଦିରରେ ଆସନ୍ତାକାଲିଠାରୁ ଆରମ୍ଭ ହେବ କାର୍ତ୍ତିକ ନୀତି। ରାଧା ଦାମୋଦର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ ଏବଂ ରାଜ୍ୟରୁ ଆସନ୍ତା ମଙ୍ଗଳବାରଠାରୁ ପ୍ରତ୍ୟାବର୍ତ୍ତନ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।